ମୋ ନାଁ ହଉଛି ଜବିର ମହମ୍ମଦ, ବସ୍ତି ବିକାଶ ପରିଷଦର ପ୍ରେସିଡେଣ୍ଟ ଏବଂ ଆମର ଯୋଉ ଜାଗା ମିଶନର ପ୍ରେସିଡେଣ୍ଟ। ବୁଝିଲେ କି ଡ୍ରେନ ପାଇଁ କି ଦୁଇ ମାସ ହେଲା ଆସିକି ଏଠି ଆଲୋଚନା କରି ଯାଇଥିଲେ ଡ୍ରେନ ଟାକୁ ସଫା କରିବା ପାଇଁ। ରାସ୍ତାର ଯୋଉ ଅଳିଆ ମଳିଆ ପଡୁଛି ସେ ବି ଗାଡି ଆସୁନାହିଁ ଠିକ ସେ, ତାପରେ ସେ ଡ୍ରେନ ବି ସଫା ହେଇପାରିଲା ନାହିଁ ଏବଂ ଆମର ପାସବୁକ୍ ହେଲାନି, 2 ମାସ ହେଲା ସେ ବି ଖୋଲା ହେଇପାରୁନି, ମାନେ ଖୋଲା ହେଇଗଲା କିନ୍ତୁ ସେ ଆମକୁ ପାସବୁକ୍ ମିଳୁନି, ଏକ୍ସାଇଜ ବ୍ୟାଙ୍କରୁ ମିଳୁନାହିଁ ଏକ୍ସାଇଜ ବ୍ୟାଙ୍କ। ଆଉ ଏଇ ସମସ୍ୟା ଆମର ବର୍ତ୍ତମାନ ଲାଗି ରହିଛି, ସେଇଥିପାଇଁ ଆମେ ଚାହୁଁଛୁ ଆଉ କାହିଁକି ଜିନିଷ କରିବା, ଯଦି ଆପଣ ତାର ସମାଧାନଟା ବାଟ କରିବେ ତାହେଲେ ଆମେ ପରବର୍ତ୍ତୀ ଆପଣଙ୍କୁ ସହଯୋଗ କରିବୁ।